ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ନଦିନିଆ ଶ୍ରୀଗୁଣ୍ଡିଚା ଯାତ୍ରା ସହେତେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଡ଼ପ ଲୀଳା ଶେଷ ହେଇଛି। ଆଷାଢ଼ ମାସର ଉଜ୍ଜଲପଖର ଦଶମୀ ତିଥିନୁ ଆଜ ବାହୁଡ଼ା ଯାତ୍ରାର୍ଥୀ ଶ୍ରୀଗୁଣ୍ଡିଚା ମନ୍ଦିରନୁ ଶ୍ରୀମନ୍ଦିରକେ ଫିରବେ ଶ୍ରୀଜୀଉ। ବାହୁଡ଼ା ଯାତ୍ରାକେ ନେଇକି ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ଗୋଟେ ରିପୋର୍ଟ।
ପବିତ୍ର ବାହୁଡ଼ା ଯାତ୍ରା ରୁଲ୍ଗନେ ମହାପ୍ରଭୁଙ୍କର ବିଶେଷ ନୀତି ଲାଗି ସମିଆ ଧାରିଛି। ଶ୍ରୀମନ୍ଦିରକେ ବାହୁଡ଼ିବା ଲାଗି ପୁରୀ ଶରଧାବାଳୀନ ତାରଧ୍ୱଜ ଦର୍ପଦଳନ ଆଉ ନନ୍ଦିଘୋଷ ରଥ ତୟାର ରହିଛନ୍। ଦିନ 12 ବଜେ ଆଡ଼ପ ମଣ୍ଡପନୁ ଶ୍ରୀ ବିଗ୍ରହଙ୍କର ପହଡ଼ି ଆର୍ ଉପରବେଲା 4 ବଜେ ରଥ ଘିଞ୍ଚା ମୂଲ ହେବା। ବାଟେ ମାଉସୀ ମାଙ୍କର ହାତୁ ମହାପୁରୁମାନେ ପୋଡ଼ପିଠା ଗ୍ରହଣ କରିବେ। ରାଜନର ସାମ୍ନାନ ଲକ୍ଷ୍ମୀନାରାୟଣ ଭେଟ ହେବା। ବାହୁଡ଼ା ଯାତ୍ରାର ନୀତିକାନ୍ତି ଜଲ୍ଦି କରବାର୍କେ ପ୍ରଶାସକ ଆଉ ସେବକମାନଙ୍କ ଭିତରେ ତୟାରି ଚାଲିଛି। ଏଥିଲାଗି ଗଲା ରାତିନୁ ଶ୍ରୀମନ୍ଦିର ନୀତିକାନ୍ତି ମୂଲ ହୋଇଛି। ଆବାକେଲ ବଡ଼ଦାଣ୍ଡନ ମହାପୁରୁମାନଙ୍କର ସୁନାବେଶ, ସୋମବାର ଦିନ ଅଧରପଣା ନୀତି ଆଉ ମଙ୍ଗଳବାର ଦିନ ନୀଳାଦ୍ରି ବିଜେ ହେବା। ଗଲାକେଲ ଉପରବେଲା 6 ବଜେ ତକ ଆଡ଼ପ ମଣ୍ଡପନ ମହାପୁରୁଙ୍କର ସନ୍ଧ୍ୟା ଦର୍ଶନ ଚାଲିଥିଲା। 3 ଲକ୍ଷ ନୁ ଏତକା ଭକ୍ତ ସନ୍ଧ୍ୟା ଦର୍ଶନ କରିଛନ୍। ଦକ୍ଷିଣ ମୁହାଁ ହୋଇକରି ଯାତ୍ରା କରୁଥିବା ଶ୍ରୀ ବିଗ୍ରହମାନଙ୍କର ଆଜ ବାହୁଡ଼ା ଯାତ୍ରା ବେଲ୍କେ ଦର୍ଶନ କଲେ କୋଟି ଜନ୍ମର ଫଲ ମିଲ୍ସି ବୋଲି ପୁରାଣଟି ବର୍ଣ୍ଣିତ ରହିଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ଆଇବା 7 ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବା। ଏଥିଲାଗି ଆଉ ପଞ୍ଜୀକରଣ ପ୍ରକ୍ରିୟା ନାଇଁ ହୁଏ। ଗଲା 30 ତାରିଖ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଲାଗି ପଞ୍ଜୀକରଣ କରିଥିବାର ଅଭିଯୋଗକାରୀମାନେ ଆଇବା ଶୁଣାଣି ତାରିଖେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ଅଭିଯୋଗ କରିପାରିବେ। ଏ ବାବଦେ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ଆଜ ହେଉଛେ ଆନ୍ତର୍ଜାତୀୟ ସମବାୟ ଦିବସ। ନିରନ୍ତର ବିକାଶ ଦିଗେ ସମବାୟ ସଂସ୍ଥାର ଯୋଗଦାନକେ ତହକାବାର ଲାଗି ଆନ୍ତର୍ଜାତୀୟ ସମବାୟ ସଂଘ ତରଫୁ 1923 ମସିହାଠାନୁ ଫି ବଛର ଜୁଲାଇ ମାସର ପହେଲା ଶନିବାରକେ ଇ ଦିବସ ଭାବେ ପାଳନ କରାଯାଉଛେ। 2025କେ ଆନ୍ତର୍ଜାତୀୟ ସମବାୟ ବଛର ଭାବେ ଭିଲ୍ ମିଳିତ ଜାତିସଂଘ ତରଫୁ ପାଳନ କରାଯାଉଛେ। ଏ ଅବସରରେ ସାରା ପୃଥିବୀନୁ ଭିନ୍ ଭିନ୍ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛେ। 2025-26 ଶିକ୍ଷା ବଛର ଲାଗି ଯୁକ୍ତ 3 ପାଠ୍ୟକ୍ରମ ଥି ପହେଲା ଖେପ ୱେଟିଂ ଲିଷ୍ଟ ଆର୍ ସ୍ପଟ୍ ନାଁ ଲେଖା ଲାଗି ଉଚ୍ଚଶିକ୍ଷା ବିଭାଗ ତରଫୁ ମାର୍ଗଦର୍ଶିକା ଜାରି କରାଯାଇଛି। ଉଚ୍ଚଶିକ୍ଷା ବିଭାଗର ବିଜ୍ଞପ୍ତି ଅନୁସାରେ ଜୁଲାଇ 7 ତାରିଖରୁ 10 ତାରିଖ ତକ୍ ଅନ୍ଲାଇନ୍ ଜରିଏ କମନ୍ ଆପ୍ଲିକେସନ୍ ଫର୍ମ ପୂରଣ କରିପାରିବେ। ଏ ସମୟ ଭିତରେ ଛାତ୍ରଛାତ୍ରୀ ଇଚ୍ଛା ଅନୁସାରେ ପାଠପଢ଼ା ଲାଗି କଲେଜ ବାଛିପାରିବେ। 12 ତାରିଖ ଦିନ ମେଧା ତାଲିକା ବାହାରବା। ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ପରିଚାଳିତ କମନ୍ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ ୟୁଜି 2025 ଫଲ୍ ଗଲା କାଏଲ୍ ବାହାରିଛେ। ଦେଶର 239ଟା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟନୁ ନାଁ ଲେଖା ଲାଗି ଏ ପରୀକ୍ଷା ହୋଇଥିଲା। ଓଡ଼ିଆ ସହିତ 13ଟା ଆଞ୍ଚଳିକ ଭାଷାତି 37ଟା ବିଷୟ ଏ ପରୀକ୍ଷା ହୋଇଥିଲା। ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫୁ ରାଜ୍ୟର ସବୁ 199ଟା ଉନ୍ନୀତ ଉଚ୍ଚମାଧ୍ୟମିକ ବିଦ୍ୟାଳୟନୁ କାର୍ଯ୍ୟରତ ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କର ଦକ୍ଷତା ବିକାଶ କର୍ମଶାଳା ହୋଇଯାଇଛି। ଭୁବନେଶ୍ୱର କୃଷି ଭବନଠାରେ ହୋଇଥିବାର କର୍ମଶାଳାଥି ବିଦ୍ୟାଳୟ ଆର୍ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଯୋଗ ଦେଇକରି ବିକଶିତ ଭାରତ ଗଠନଥି ଯୁଆନ ଗୋଷ୍ଠୀଙ୍କର ଭୂମିକା ଆର୍ ଶିକ୍ଷକ ଶିକ୍ଷାର୍ଥୀମାନଙ୍କର ମାର୍ଗଦର୍ଶନ ଉପରେ କହିଥିଲେ। ପ୍ରାଥମିକ ବିଦ୍ୟାଳୟନୁ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଲାଗି ସ୍ୱତନ୍ତ୍ର ଶିକ୍ଷକ ଯୋଗ୍ୟତା ପରୀକ୍ଷା ସ୍ୱେଶାଲ ଓଟିଇଟି ଆଇବା 20 ତାରିଖ ଦିନ ହେବା। ପରୀକ୍ଷା ଲାଗି ଏଥର 75,403 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିଛନ୍। 30ଟା ଜିଲ୍ଲା ମୁଖ୍ୟାଳୟନୁ 193ଟା କେନ୍ଦ୍ରନୁ ପରୀକ୍ଷା କରାଯିବା ବୋଲି ବୋର୍ଡ ତରଫୁ ସୂଚନା ଦିଆଯାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଲାଗି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଗୋପାଳପାଲି ଉପସ୍ୱାସ୍ଥ୍ୟ କେନ୍ଦ୍ର ଆର୍ ମାନେଶ୍ୱର ବ୍ଲକ ତବଲା ଉପସ୍ୱାସ୍ଥ୍ୟ କେନ୍ଦ୍ର ଜାତୀୟ ସ୍ତରରେ ସମ୍ମାନିତ ହୋଇଛନ୍। ସ୍ୱାସ୍ଥ୍ୟ ସେବା ବାବଦ 7ଟା ବର୍ଗତି ଭଲ ପ୍ରଦର୍ଶନ ଲାଗି 2 ସ୍ୱାସ୍ଥ୍ୟକେନ୍ଦ୍ରକେ ନ୍ୟାସନାଲ କ୍ୱାଲିଟି ଏସ୍ୟୁରାନ୍ସ ଷ୍ଟାଣ୍ଡାର୍ଡ ସାର୍ଟିଫିକେଟ୍ ମିଳିଛି। ଗଲାମାସ କେନ୍ଦ୍ରୀୟ ଟିମ୍ ସମ୍ବଲପୁର ଗସ୍ତ କରିକରି 2 ଡାକ୍ତରଖାନାର ଭିତ୍ତିଭୂମି ଆର୍ ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରବାର ଉତ୍ତରୁ ଏ ପୁରସ୍କାର ମିଳିଥିବାର ଜଣାପଡ଼ିଛି। ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହୋମ୍ଠାରେ ଛାଡ଼ିଥିବାର ବିଶ୍ୱ ପୁଲିସ୍ ଆର୍ ଅଗ୍ନିଶମ କ୍ରୀଡ଼ା 2025 ଗଲାକାଲି ଓଡ଼ିଶାକେ 2ଟା ସ୍ୱର୍ଣ୍ଣ ଆର୍ ଗୋଟେ କାଂସ୍ୟ ପଦକ ମିଳିଛି। କନେଷ୍ଟବଲ୍ ରିତେଶ ରାୟ କରାଟେ 44 କିଲୋଗ୍ରାମ ବର୍ଗତି ସ୍ୱର୍ଣ୍ଣ ପଦକ ଜିତିଥିଲା ବେଲ୍କେ 5,000 ମିଟର ଦୌଡ଼ ପୁରୁଷ ବର୍ଗତି କନେଷ୍ଟବଲ୍ ଅଶୋକ ଦଣ୍ଡସେନା ସ୍ୱର୍ଣ୍ଣ ପଦକ ଜିତିଛନ୍। ସେନ୍ତା କରାଟେଥି ଅଭିଷେକ ପଟ୍ଟନାୟକ ବ୍ରୋଞ୍ଜ ପଦକ ଜିତିଛନ୍। ଏଥିନିର ଆଞ୍ଚଳିକ ଖବର ଇନୋ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।